ଥରେ ଯୀଶୁ ଜିରିହୋ ନାମକ ସହର ଦେଇ ଯାଉଥିଲେ, ଆଉ ସେହି ସହରରେ ଯକ୍ଷ ନାମକ ଜଣେ ପ୍ରଧାନ ଖଜଣା ଆଦାୟକାରୀ, ଯିଏକି ଜଣେ ଧନୀ ଲୋକ ଥିଲା, ସେହି ସମୟରେ ଯେଉଁମାନେ ଖଜଣା ଆଦାୟ କରୁଥିଲେ ଲୋକେ ସେମାନଙ୍କୁ ପାପି ବୋଲି ଭାବୁଥିଲେ, କାରଣ ସେମାନେ ଅଧିକ ଟଙ୍କା ଆଦାୟ କରୁଥିଲେ। ଯୀଶୁ ସେହି ସହରକୁ ଆସୁଛନ୍ତି ଜାଣି ତାଙ୍କୁ ଦେଖିବାକୁ ସେ ବହୁତ ଇଚ୍ଛା କରୁଥିଲେ, କିନ୍ତୁ ସେ ଗେଡ଼ା ଲୋକ ହୋଇଥିବାରୁ ଲୋକ ଗହଳି ମଧ୍ୟରେ ଯୀଶୁଙ୍କୁ ଦେଖିପାରୁନଥିଲେ। ତେଣୁ ଯକ୍ଷ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ପାଇଁ ଗୋଟିଏ ଡିମିରି ଗଛରେ ଚଢ଼ିଲା, କାରଣ ସେହି ବାଟ ଦେଇ ଯୀଶୁଙ୍କର ଯିବାର ଥିଲା। ଯୀଶୁ ସେହି ବାଟ ଦେଇ ଯାଉଥିବା ସମୟରେ ଗଛ ଉପରକୁ ଚାହିଁ ଯକ୍ଷଙ୍କୁ ଦେଖି କହିଲେ, ଯକ୍ଷ ତୁମେ ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମୁଁ ତୁମ ଘରେ ରହିବି। ଏହା ଶୁଣି ଯକ୍ଷ ଶୀଘ୍ର ଗଛରୁ ଓହ୍ଲାଇ ଆସି ତାଙ୍କ ଘରକୁ ନେଇ ଆନନ୍ଦରେ ଆତିଥ୍ୟ କଲେ। ଏହି ବିଷୟକୁ ଦେଖି ସେଠାରେ ଥିବା ସମସ୍ତ ଲୋକ ଯୀଶୁଙ୍କୁ ବଚସା କରି କହିଲେ, ଦେଖ ସେ କିପରି ଜଣେ ପାପି ଲୋକ ଘରେ ରହିବାକୁ ଗଲାଣି। କିନ୍ତୁ ଯକ୍ଷ ଯୀଶୁଙ୍କୁ କହିଲେ, ହେ ଗୁରୁ, ମୁଁ ମୋର ଅଧା ସମ୍ପତ୍ତି ଦରିଦ୍ରମାନଙ୍କୁ ଦାନ କରୁଅଛି, ଏବଂ ଅନ୍ୟାୟରେ ଆଣିଥିବା ଟଙ୍କାକୁ ଚାରିଗୁଣରେ ଫେରାଇ ଦେଉଅଛି। ଯକ୍ଷଙ୍କର ଏ ପ୍ରକାର କାର୍ଯ୍ୟକୁ ଦେଖି ଯୀଶୁ କହିଲେ, ଆଜି ଏହି ମନୁଷ୍ୟ ଉଦ୍ଧାର ପାଇଲା। ଯୀଶୁ ଆହୁରି କହିଲେ, ଯେଉଁମାନେ ନିଜର ପାପ ଲାଗି ନଷ୍ଟ ହୋଇ ଯାଉଛନ୍ତି ସେମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ମୁଁ ଆସିଅଛି। ଏହିପରି ଭାବେ ଯୀଶୁ ସମସ୍ତ ପ୍ରକାର ଲୋକମାନଙ୍କୁ ସେବା କରୁଥିଲେ। ତଥାପି ଯୀଶୁଙ୍କର ବିରୋଧୀ ଲୋକମାନେ ତାଙ୍କୁ ପ୍ରାଣରେ ମାରିବା ପାଇଁ ସବୁବେଳେ ସୁଯୋଗ ଖୋଜୁଥିଲେ।